ଦ୍ୱିତୀୟ ବିବରଣ ସତେଇଶ ପର୍ବ। ଅନନ୍ତର ମୂଷା ଇସ୍ରାଏଲର ପ୍ରାଚୀନ ବର୍ଗ ଲୋକଙ୍କୁ ଆଜ୍ଞା ଦେଇ କହିଲେ, ଆଜି ମୁଁ ତୁମମାନଙ୍କୁ ଯେ ଯେ ଆଜ୍ଞା ଦେଉଅଛି ତୁମେମାନେ ସେସବୁ ପାଳନ କର। ପୁଣି ସଦାପ୍ରଭୁ ତୁମ ପରମେଶ୍ୱର ତୁମକୁ ଯେଉଁ ଦେଶ ଦେବେ, ତୁମେ ଯେଉଁଦିନ ଜର୍ଦ୍ଦନ ପାର ହୋଇ ସେଠାରେ ଉପସ୍ଥିତ ହେବ, ସେହିଦିନ ଆପଣା ନିମନ୍ତେ କେତେକ ବୃହତ୍ ପ୍ରସ୍ତର ସ୍ଥାପନ କରିବ ଓ ତାହା ଚୂନରେ ଲେପିବ। ପୁଣି ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱର ତୁମ୍ଭ ନିକଟରେ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦୁଗ୍ଧମଧୁ ପ୍ରବାହୀ ଦେଶ ଦେବେ, ତହି ମଧ୍ୟରେ ତୁମେ ଯେପରି ପ୍ରବେଶ କରିପାରିବ, ଏଥିପାଇଁ ପାର ହେବା ସମୟରେ ତୁମେ ସେହି ପ୍ରସ୍ତରଗୁଡ଼ିକ ଉପରେ ଏହି ବ୍ୟବସ୍ଥାର ସମସ୍ତ କଥା ଲେଖିବ। ପୁଣି ଆଜି ମୁଁ ଯେଉଁ ପ୍ରସ୍ତରଗୁଡ଼ିକ ବିଷୟରେ ତୁମମାନଙ୍କୁ ଏହି ଆଜ୍ଞା ଦେଲି, ତୁମେମାନେ ଜର୍ଦ୍ଦନ ପାର ହେଲା ଉତାରେ ଏବଲ ପର୍ବତରେ ସେହି ପ୍ରସ୍ତର ସବୁ ସ୍ଥାପନ କରିବ ଓ ତାହା ଚୂନରେ ଲେପିବ, ଆଉ ତୁମ୍ଭେ ସେଠାରେ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦୀ ଅର୍ଥାତ୍ ପ୍ରସ୍ତରର ଏକ ଯଜ୍ଞବେଦୀ ନିର୍ମାଣ କରିବ। ସେସବୁ ପ୍ରସ୍ତର ଉପରେ ଲୌହ ଅସ୍ତ୍ର ଉଞ୍ଚାଇବ ନାହିଁ। ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଯଜ୍ଞବେଦୀ ଅଚଞ୍ଚା ପ୍ରସ୍ତର ନିର୍ମାଣ କରିବ। ତୁମେ ତହି ଉପରେ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବ, ଆଉ ତୁମେ ମଙ୍ଗଳାର୍ଥକ ବଳିଦାନ କରି ସେଠାରେ ଭୋଜନ କରିବ ଓ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ। ପୁଣି ତୁମ୍ଭେ ସେହି ପ୍ରସ୍ତର ଉପରେ ଏ ବ୍ୟବସ୍ଥାର ସମସ୍ତ କଥା ଉତ୍ତମ ରୂପେ ଖୋଳି ଲେଖିବ। ଏ ଉତ୍ତରେ ମୂଷା ଓ ଲେବୀୟ ଯାଜକମାନେ ସମସ୍ତେ ଇସ୍ରାଏଲକୁ କହିଲେ, ହେ ଇସ୍ରାଏଲ, ନୀରବ ହୋଇ ଅବଧାନ କର, ଆଜି ତୁମେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଲୋକ ହେଲ, ଏହେତୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ରବରେ କର୍ଣ୍ଣପାତ କରିବ, ଓ ଆଜି ମୁଁ ତାହାଙ୍କର ଯେ ସମସ୍ତ ଆଜ୍ଞା ଓ ବିଧି ତୁମକୁ ଆଜ୍ଞା କରୁଅଛି ତାହା ପାଳନ କରିବ। ସେହିଦିନ ମୂଷା ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, ତୁମେମାନେ ଜର୍ଦ୍ଦନ ପାର ହେଲା ଉତାରେ ସିମିଅନ ଓ ଲେବି ଓ ଜିହୁଦା ଓ ଇସାଖର ଓ ଜୋସେଫ ଓ ବିନ୍ୟାମିନ ଏସବୁ ବଂଶ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଗରିସିମ୍ ପର୍ବତରେ ଠିଆ ହେବେ। ପୁଣି ରୁବେନ ଓ ଗାଦ ଓ ଆସେର ଓ ସବ୍ଲୁନ୍ ଓ ଦାନ ଓ ନପ୍ତାଲି ଏସବୁ ବଂଶ ସାପ ଦେବା ନିମନ୍ତେ ଏବଲ ପର୍ବତରେ ଠିଆ ହେବେ। ଆଉ ଲେବିୟମାନେ ଉଚ୍ଚସ୍ୱରରେ ସମସ୍ତ ଇସ୍ରାଏଲୀୟ ଲୋକମାନଙ୍କୁ ଉତ୍ତର ଦେଇ କହିବେ, ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଘୃଣିତ ଶିଳ୍ପକରର ହସ୍ତକୃତ କୌଣସି ଖୋଦିତ ଛାଞ୍ଚରେ ଢଳା ପ୍ରତିମା ନିର୍ମାଣ କରି ଗୋପନରେ ସ୍ଥାପନ କରେ ସେ ସାପଗ୍ରସ୍ତ ହେଉ। ତହିଁରେ ସମସ୍ତ ଲୋକ ଉତ୍ତର ଦେଇ କହିବେ, ଆମେନ୍। ଯେ କେହି ଆପଣା ପିତାଙ୍କୁ କି ଆପଣା ମାତାକୁ ଅବଜ୍ଞା କରାଇ ସେ ସାପଗ୍ରସ୍ତ ହେଉ। ତହିଁରେ ସମସ୍ତ ଲୋକ କହିବେ, ଆମେନ୍। ଯେ କେହି ଆପଣା ପ୍ରତିବାସୀର ଭୂମିଚିହ୍ନ ଘୁଞ୍ଚାଏ ସେ ସାପଗ୍ରସ୍ତ ହେଉ। ତହିଁରେ ସମସ୍ତ ଲୋକ କହିବେ, ଆମେନ୍। ଯେ କେହି ଅନ୍ଧକୁ ବାଟରୁ ବୁଲାଏ ସାପଗ୍ରସ୍ତ ହେଉ। ତହିଁରେ ସମସ୍ତ ଲୋକ କହିବେ, ଆମେନ୍। ଯେ କେହି ବିଦେଶୀ ପିତୃହୀନ ଓ ବିଧବାର ବିଚାର ବିଗାଡ଼େ ସେ ସାପଗ୍ରସ୍ତ ହେଉ। ତହିଁରେ ସମସ୍ତ ଲୋକ କହିବେ, ଆମେନ୍। ଯେ କେହି ଆପଣା ପିତୃଭାର୍ଯ୍ୟା ସଙ୍ଗେ ଶୟନ କରେ ସେ ସାପଗ୍ରସ୍ତ ହେଉ, ଯେହେତୁ ସେ ଆପଣା ପିତାର ଅଞ୍ଚଳ ଅନାବୃତ କଲା। ତହିଁରେ ସମସ୍ତ ଲୋକ କହିବେ, ଆମେନ୍। ଯେ କେହି କୌଣସି ପ୍ରକାର ପଶୁ ସଙ୍ଗେ ଶୟନ କରେ ସେ ସାପଗ୍ରସ୍ତ ହେଉ। ତହିଁରେ ସମସ୍ତ ଲୋକ କହିବେ, ଆମେନ୍। ଯେ କେହି ଆପଣା ଭଗିନୀ ଅର୍ଥାତ୍ ଆପଣା ପିତୃକନ୍ୟା କି ଆପଣା ମାତୃକନ୍ୟା ସଙ୍ଗେ ଶୟନ କରେ ସେ ସାପଗ୍ରସ୍ତ ହେଉ। ତହିଁରେ ସମସ୍ତ ଲୋକ କହିବେ, ଆମେନ୍। ଯେ କେହି ଆପଣା ଶାଶୁ ସଙ୍ଗେ ଶୟନ କରେ ସେ ସାପଗ୍ରସ୍ତ ହେଉ। ତହିଁରେ ସମସ୍ତ ଲୋକ କହିବେ, ଆମେନ୍। ଯେ କେହି ଆପଣା ପ୍ରତିବାସୀ କି ଗୋପନରେ ବଦ୍ଧ କରେ ସେ ସାପଗ୍ରସ୍ତ ହେଉ। ତହିଁରେ ସମସ୍ତ ଲୋକ କହିବେ, ଆମେନ୍। ଯେ କେହି ନିର୍ଦ୍ଦୋଷ ପ୍ରାଣୀକୁ ବଦ୍ଧ କରିବାକୁ ଲାଞ୍ଚ ନିଏ ସେ ସାପଗ୍ରସ୍ତ ହେଉ। ତହିଁରେ ସମସ୍ତ ଲୋକ କହିବେ, ଆମେନ୍। ଯେ କେହି ଏହି ବ୍ୟବସ୍ଥାର କଥା ସବୁ ପାଳିବାକୁ ତହିଁର ଆସ୍ଥା ନ କରେ ସେ ସାପଗ୍ରସ୍ତ ହେଉ। ତହିଁରେ ସମସ୍ତ ଲୋକ କହିବେ, ଆମେନ୍।